ଯୀଶୁ ଯେତେବେଳେ ଯାଉଥିଲେ ସେହି ସମୟରେ ବହୁ ସଂଖ୍ୟକ ଲୋକ ମଧ୍ୟ ତାଙ୍କ ପଛରେ ଯାଉଥିଲେ। ଆଉ ଦେଖ ଜଣେ କୁଷ୍ଠି ତାହାଙ୍କ ନିକଟକୁ ଆସି ତାଙ୍କୁ ପ୍ରଣାମ କରି ଅନୁରୋଧ କରି କହିଲେ, ହେ ଗୁରୁ, ଆପଣ ଯଦି ଇଚ୍ଛା କରନ୍ତି ତେବେ ମୋତେ ସୁସ୍ଥ କରିପାରନ୍ତି। ତାହା ଶୁଣି ଯୀଶୁ ଦୟାରେ ବିଗଳିତ ହେଲେ ଆଉ ହାତ ବଢ଼ାଇ ତାଙ୍କୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ତୁମେ ସୁସ୍ଥ ହୁଅ। ସେଥିରେ ସେ ସୁସ୍ଥ ହେଲା। ଆଉ ସେ ଫେରିଯାଇ ଯେତେ ଲୋକମାନଙ୍କର ଦେଖା ପାଇଲା ତାର ସୁସ୍ଥ ହେବା ବିଷୟ ସମସ୍ତଙ୍କୁ କହିଲା।